ଆଜ୍ଞାଆଡ଼େ ବିଶ୍ରାମ କରି ପକେଇଛନ୍ତି, କିଏ ବିଭୀଷଣ ଲକ୍ଷ୍ମଣ ତେଣେ ଆଜ୍ଞା ବହୁତ ସମୟ କାଲି ତ ଯିବେ ଲଙ୍କାପୁରକୁ ବୋଲିକିରି ତାଙ୍କର କଥା ଅଛି, ଏଣୁ କ୍ରମଶଃ ରାତି ପାହି ଆସୁଛି, ରାବଣ ମନ୍ଦୋଦରୀର ନିଦ୍ରା ଭାଙ୍ଗୁଛି, ତେଣେ ରାମ ଲକ୍ଷ୍ମଣ ସୁଗ୍ରୀବ ଆଦି ଏମାନଙ୍କର ନିଦ୍ରା ଭାଙ୍ଗୁଛି।
ଆଚ୍ଛା ରାତି କେମିତି ପାହୁଛି?
ଆଜ୍ଞା ପଣ୍ଡିତ ଗଦାଧର ପୁରୋହିତ ପ୍ରମାଣ କରୁଛନ୍ତି ତିନି ମାଣିକ କାବ୍ୟ।
ଆଚ୍ଛା କଣ ଲେଖିଲେ ପଦେ ଲେଖନ୍ତୁ।
ଦେଖ ନୃସିଂହ,
ଆଜ୍ଞା
ଏଇ ସ୍ୱରଟି ହେଉଛି ଗଣକବି ବୈଷ୍ଣବପାଣିଙ୍କର, ଲେଖିଛନ୍ତି ଗଦାଧର ପୁରୋହିତ।
ଆଚ୍ଛା ଗାଆନ୍ତୁ ଆଜ୍ଞା।
ମଞ୍ଜୁଳେ ଅଇଲା ବନ୍ଧୁଳ ବରଣା, ଉଷା ପିନ୍ଧି କସା ବାସ ହେ, ମଞ୍ଜୁଳ ବୋଲନ୍ତେ ଅଶୋକ କଳିକା ରଙ୍ଗର,
ଆଚ୍ଛା
କଷାୟ ବସ୍ତ୍ର ପିନ୍ଧି ଉଷା ରାଣୀ ଆସିଲା। କବି କହିଲେ ନା କହିଲେ ପାଲୁଟିଲା ନିଶା ଯୋଷା ଉପଘନ।
ଆଚ୍ଛା
ନିଶା ବୋଲନ୍ତେ ରାତ୍ରି, ଯୋଷା ବୋଲନ୍ତେ ସ୍ତ୍ରୀ, ରାତ୍ରି ରୂପକ ବାଳି ଯେଉଁ କାଳିଆ ନୀଳ ଶାଢୀଟା ପିନ୍ଧିଥିଲା ସେଇଟାକୁ ପାଲଟାଇ ଦେଇ କଷାୟ ବସ୍ତ୍ର ପିନ୍ଧି ଆସିଲା।
ଆଚ୍ଛା ଆଗମନ କଲା ଠିକ।
ଆଉ ପଦଟିଏ ଦଉଛୁ,
ଆଉ କଣ ଲେଖିଲେ ପଦ?
ପୁରନ୍ଦର ଦିଗ ସୁନ୍ଦର ଦିଶିଲା, କନ୍ନର ନେତ୍ର ମନ୍ଦିର ହେ, ତେଣୁ ପନ୍ଦର ନେତ୍ର ହେଲେ ଶିବ, ତାଙ୍କ ମନ୍ଦିରରେ ଅମ୍ବୁଦି ବୋଲନ୍ତେ ଜଳ, ସମ୍ଭୂତ ଯେ ଉତ୍ପତ୍ତି ହୋଇଥିବା କମ୍ଭୁ ବୋଲନ୍ତେ ଶଙ୍ଖ, ମୁଖର କି ବାଜି ଉଠିଲା ଶଙ୍ଖ ଶବ୍ଦ, ନିଦ୍ରା ଭାଙ୍ଗି ଯାଉଛି। ଆଜ୍ଞା ରାବଣ ମନ୍ଦୋଦରୀ ଶୀଘ୍ର ନିଦ୍ରା ଭାଙ୍ଗି ନିତ୍ୟ କର୍ମ ସାରୁଛନ୍ତି, ତେଣେ ସୁବଳୟା ପର୍ବତରେ ରାମ ଲକ୍ଷ୍ମଣଙ୍କର ନିଦ୍ରା କିପରି ଭାଙ୍ଗୁଛି,
ତାଙ୍କର କେମିତି ଆଜ୍ଞା ଭାଙ୍ଗୁଛି?
ସାରି ସୁକ ପିକ ନିଶ୍ୱନେ ଗାଇଲା, ତପବନ ଉପକଣ୍ଠ ହେ, ଏପରି ଉଚ୍ଚ ସ୍ତରରେ ଡାକ ଦେଲେ ରାମ ଜୟ, ରାମ ଜୟ କୃଷ୍ଣ, ହେ ପ୍ରଭୁ ରାମଚନ୍ଦ୍ର ଏଇ ପକ୍ଷୀ ଜନ୍ମରୁ ମୁକ୍ତି କର। ଏଇ ପଦ ଗୁଡିକ ଯେତେବେଳେ କି ରାମଚନ୍ଦ୍ର ଲକ୍ଷ୍ମଣଙ୍କର କର୍ଣ୍ଣରେ ବାଜିଲା ଆଜ୍ଞା ସବୁବେଳେ ଏହା ପର୍ବତରେ ତାଙ୍କର ନିଦ୍ରା ଭାଙ୍ଗି ଯାଉଛି। ଏଣେ ରୁକ ଯଜୁ ସାମ ଅଥର୍ବ ଚାରି ବେଦ ଗାନ କଲେ ଋଷି ପୁତ୍ର ମାନେ, ଆଜ୍ଞା ବନ ପ୍ରକମ୍ପିତ ହୋଇ ଉଠୁଛି, ରାତ୍ର ପାହି ଯାଇଛି, ଏଣେ ଶୀଘ୍ର ଉଠୁଛନ୍ତି ରାମଚନ୍ଦ୍ର ଲକ୍ଷ୍ମଣ ଯିବା ପାଇଁ ଲଙ୍କାପୁରକୁ। ତେଣେ ରାବଣ କଣ କରିଛି ଜାଣିଛୁ ନା?
କଣ କରିଛନ୍ତି?
ସୁବର୍ଣ୍ଣ ଝରିରେ ସୁବାସିତ ଜଳ ଘେନି ଲଙ୍କାର ସିଂହଦ୍ୱାର ପାଖରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କର ପଥ ଚାହିଁ ରହିଛନ୍ତି। ତେଣେ ରାମ ଲକ୍ଷ୍ମଣ ସୁବଳୟା ପର୍ବତ ତ୍ୟାଗ କରି ଲଙ୍କାପୁରକୁ ସିଂହଦ୍ୱାର ଆଡ଼େ ଗମନ କରୁଛନ୍ତି। ଏଣେ ରାବଣ ତ ଚାହିଁ ବସିଛି, ଯେପରି ରାମ ଆଉ ଲକ୍ଷ୍ମଣ ଆସି ପହଞ୍ଚିଛନ୍ତି ପଦକୁ ଧୌତ କରିଦେଇ ରତ୍ନ ଖର୍ଚ୍ଚିତ ପାଠରେ ବସନରେ ପୋଛିଦେଇ ସିଂହାସନରେ ନେଇ ବସାଇଲେ। ଲକ୍ଷ୍ମଣ ଅନ୍ୟ ସିଂହାସନରେ ବସାଇଲେ। ସୀତା ସତୀଙ୍କୁ ରତ୍ନ ପାଲଙ୍କିରେ ରାଣୀ ମନ୍ଦୋଦରୀ ଆଣି ଯଥାମାନ୍ୟ କରି ରାମଙ୍କ ପାଖରେ ବସାଇଲେ। ରାବଣ ଜୀବନରେ ଏଇ ପ୍ରଥମ ଅଭିନୟ।
ଜୀବନଟା ସାରା ଖାଲି ଅଭିନୟ ଅଭିନୟ ଜୀବନଟା ସାରା ଖାଲି ଅଭିନୟ
କରୁଛି ରାମ ସୀତାଙ୍କୁ ବସାଇ ରତ୍ନ ନିର୍ମିତ ସିଂହାସନ ପରି। ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ ଶ୍ରୀରାମ ରାମ ଭରତାଗ୍ରଜ ରାମ 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 ଶ୍ରୀରାମ ରାମ ଶରଣଂ ଭଜ ରାମ ରାମ।
Yeah।